ଆଇବ ଅଧ୍ୟାୟ ତିରିଶ। ମାତ୍ର ଏବେ ମୋ ଅପେକ୍ଷା ଅଳ୍ପ ବୟସ୍କ ଲୋକମାନେ ମୋତେ ପରିହାସ କରନ୍ତି, ସେମାନଙ୍କ ପିତୃଗଣକୁ ମୁଁ ଆପଣା ପଲରକ୍ଷକ କୁକୁରମାନଙ୍କ ସଙ୍ଗେ ରଖିବାକୁ ତୁଚ୍ଛ କଲି। ସେମାନଙ୍କ ବାହୁବଳରେ ମୋହର କି ଲାଭ ହୋଇପାରେ? ସେମାନଙ୍କର ଯୌବନାବସ୍ଥା ନଷ୍ଟ ହୋଇଅଛି, ସେମାନେ ଦରିଦ୍ରତା ଓ ଦୁର୍ଭିକ୍ଷ ସକାଶୁ କ୍ଷୀଣ ହୋଇଅଛନ୍ତି। ସେମାନେ ଘୋର ଉଚ୍ଛନ୍ନତା ଓ ଶୂନ୍ୟତାରେ ଶୁଷ୍କ ଭୂମି ଚର୍ବଣ କରନ୍ତି। ସେମାନେ ବୁଦା ନିକଟରୁ ବିଶ୍ୱାଦୁ ଶାକ ଛିନ୍ନାନ୍ତି ଓ ରେତମ ବୃକ୍ଷର ମୂଳ ସେମାନଙ୍କର ଆହାର। ସେମାନେ ମନୁଷ୍ୟମାନଙ୍କ ମଧ୍ୟରୁ ତାଡ଼ିତ ହୋଇଅଛନ୍ତି। ଲୋକ ଯେପରି ଚୋର ପଛରେ ସେପରି ସେମାନଙ୍କ ପଛରେ ଡାକ ପକାନ୍ତି। ସେମାନେ ଉପତ୍ୟକାର ବିଦୀର୍ଣ୍ଣ ସ୍ଥାନରେ ପୃଥିବୀର ଓ ଶୈଳର ଗର୍ତ୍ତରେ ବାସ କରିବେ। ସେମାନେ ବୁଦା ମଧ୍ୟରେ ଗଧ ପରି ବୋବାନ୍ତି, ସେମାନେ ବିଛୁଆତି ବନରେ ରୁଣ୍ଡ ହୁଅନ୍ତି। ସେମାନେ ମୂର୍ଖମାନଙ୍କର ସନ୍ତାନ, ସେମାନେ ଇତର ଲୋକଙ୍କ ସନ୍ତାନ। ସେମାନେ କୋରଡ଼ା ଖାଇ ଦେଶରୁ ତଡ଼ା ଯାଇଥିଲେ, ମାତ୍ର ଏବେ ମୁଁ ସେମାନଙ୍କର ଗୀତ ସ୍ୱରୂପ ହୋଇଅଛି, ହଁ ମୁଁ ସେମାନଙ୍କର ଗଳ୍ପ ସ୍ୱରୂପ ହୋଇଅଛି। ସେମାନେ ମୋତେ ଘୃଣା କରନ୍ତି, ସେମାନେ ମୋଠାରୁ ଦୂରରେ ଠିଆ ହୁଅନ୍ତି ଓ ମୋ ସମ୍ମୁଖରେ ଛେପ ପକାଇବାକୁ ଡରନ୍ତି ନାହିଁ, କାରଣ ସେ ଆପଣା ରଜୁ ଫିଟାଇ ମୋତେ କ୍ଲେଶ ଦେଇଅଛନ୍ତି। ଏଣୁ ସେମାନେ ମୋ ସାକ୍ଷାତରେ ଲଗାମ ପକାଇ ଦେଇଅଛନ୍ତି। ଇତର ଲୋକମାନେ ମୋ ଡାହାଣରେ ଉଠନ୍ତି, ସେମାନେ ମୋ ଚରଣ ଘୁଞ୍ଚାଇ ଦିଅନ୍ତି ଓ ସେମାନେ ମୋ ବିରୁଦ୍ଧରେ ବିନାଶର ମାର୍ଗ ପ୍ରସ୍ତୁତ କରନ୍ତି। ସେମାନେ ମୋର ପଥ ବିଗାଡ଼ନ୍ତି, ସେମାନେ ମୋ ବିପଦକୁ ଅଗ୍ରସର କରନ୍ତି। ଅସହାୟ ଲୋକମାନେ ହିଁ ତାହା କରନ୍ତି, ସେମାନେ ପ୍ରଶସ୍ତ ଭଗ୍ନ ସ୍ଥାନ ଦେଇ ଆସିଲା ପରି ଆସନ୍ତି, ଉଜାଡ଼ ମଧ୍ୟରେ ସେମାନେ ମୋ ଉପରେ ଗଡ଼ନ୍ତି। ନାନା ପ୍ରକାର ତ୍ରାସ ମୋତେ ଆକ୍ରମଣ କରିଅଛି, ତାହା ସବୁ ବାୟୁ ପରି ମୋହର ସମ୍ଭ୍ରମ ଘୋଡ଼ାନ୍ତି ଓ ମୋହର ମଙ୍ଗଳ ମେଘ ପରି ବହିଯାଇଅଛି। ପୁଣି ଏବେ ମୋର ପ୍ରାଣ ମୋ ଅନ୍ତରରେ ତରଳିଯାଏ, କ୍ଲେଶର ଦିନ ସବୁ ମୋତେ ଆକ୍ରାନ୍ତ କରିଅଛି। ରାତ୍ରିକାଳରେ ମୋହର ଅସ୍ଥି ସବୁ ମୋ ଭିତରେ ବିଦ୍ଧ ହୁଏ ଓ ମୋତେ କାମୁଡ଼ିବା ବେଦନା ସବୁ ବିଶ୍ରାମ ନିଅନ୍ତି ନାହିଁ। ମୋ ରୋଗର ପ୍ରବଳ ଶକ୍ତିରେ ମୋ ବସ୍ତ୍ର ବିକୃତ ହୋଇଅଛି, ତାହା ମୋ ଜାମାର ଗଳାପଟି ପରି ମୋତେ ଚାରିଆଡ଼େ ବାନ୍ଧେ। ସେ ମୋତେ ପଙ୍କରେ ପକାଇ ଦେଇଅଛନ୍ତି, ଆଉ ମୁଁ ଧୂଳି ଓ ଭସ୍ମ ପରି ହୋଇଅଛି। ମୁଁ ତୁମ୍ଭକୁ ଡାକ ପକାଉଅଛି, ମାତ୍ର ତୁମ୍ଭେ ମୋତେ ଉତ୍ତର ଦେଉନାହଁ। ମୁଁ ଠିଆ ହେଲେ ତୁମ୍ଭେ ମୋତେ ଅନାଉଅଛ, ତୁମ୍ଭେ ମୋ ପ୍ରତି ନିଷ୍ଠୁର ହୋଇଯାଇଅଛ। ତୁମ୍ଭେ ଆପଣା ହସ୍ତର ପରାକ୍ରମରେ ମୋତେ ତାଡ଼ନା କରୁଅଛ, ତୁମ୍ଭେ ମୋତେ ବାୟୁକୁ ଉଠାଇ ତହିଁ ଉପରେ ମୋତେ ଚଢ଼ାଉଅଛ ଓ ବତାସରେ ତୁମ୍ଭେ ମୋତେ ଲୀନ କରୁଅଛ। କାରଣ ମୁଁ ଜାଣେ ତୁମ୍ଭେ ମୋତେ ମୃତ୍ୟୁ ନିକଟକୁ ଓ ସମସ୍ତ ପ୍ରାଣୀ ପାଇଁ ନିରୂପିତ ଗୃହକୁ ଆଣିବ। ନିଶ୍ଚୟ ଭଗ୍ନ ଗୃହାଦିର ରାଶି ବିରୁଦ୍ଧରେ ସେ ଆପଣା ହସ୍ତ ବଢ଼ାଇବେ ନାହିଁ, ତଥାପି ଜଣେ ଆପଣା ବିନାଶ ସମୟରେ ଏହିସବୁ ବିଷୟ ସକାଶୁ ଆର୍ତ୍ତନାଦ କରିପାରେ। ମୁଁ କି ଦୁଃଖରେ ଥିବା ଲୋକ ପାଇଁ ରୋଦନ କଲି ନାହିଁ? ଦିନହୀନ ପାଇଁ କି ମୋହର ପ୍ରାଣ ଦୁଃଖିତ ନହିଲା? ମୁଁ ମଙ୍ଗଳ ଅପେକ୍ଷା କରିବାବେଳେ ଅମଙ୍ଗଳ ଉପସ୍ଥିତ ହେଲା, ପୁଣି ମୁଁ ଆଲୁଅର ଅପେକ୍ଷା କଲାବେଳେ ଅନ୍ଧକାର ଆସିଲା। ମୋ ଅନ୍ତର ଫୁଟେ, ବିଶ୍ରାମ କରେ ନାହିଁ, ମୋ ଉପରେ କ୍ଲେଶର ଦିନ ସବୁ ଉପସ୍ଥିତ ହୋଇଅଛି। ମୁଁ ସୂର୍ଯ୍ୟ ବିନା ମ୍ଲାନ ହୋଇ ବୁଲୁଥାଏ, ମୁଁ ସମାଜରେ ଠିଆ ହୋଇ ସାହାଯ୍ୟ ପାଇଁ ଆର୍ତ୍ତନାଦ କରେ, ମୁଁ ଶୃଗାଳମାନଙ୍କର ଭାଇ ଓ ଉଷ୍ଟ୍ରପକ୍ଷୀଙ୍କର ସଙ୍ଗୀ ହୋଇଅଛି। ମୋହର ଚର୍ମ କୃଷ୍ଣବର୍ଣ୍ଣ ହୋଇ ମୋଠାରୁ ଝଡ଼ି ପଡ଼ୁଅଛି ଓ ମୋ ଅସ୍ଥି ସବୁ ଉତ୍ତାପରେ ଦଗ୍ଧ ହେଉଅଛି। ତେଣୁ ମୋହର ବୀଣା ଶୋକରେ ଓ ମୋହର ବଂଶୀ କ୍ରନ୍ଦନକାରୀମାନଙ୍କ ସ୍ୱରରେ ପରିଣତ ହୋଇଅଛି।